ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ. ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା. ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ. ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ. ଏହା ହେବ ମନ୍ କି ବାତ୍ର 135ତମ ସଂସ୍କରଣ. ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ. ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ. ହିନ୍ଦୀ ଭାଷାରେ ପ୍ରସାରଣ ପରେ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ ହେବ. ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେସେଲ୍ସର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମିନିଙ୍କ ସହ ଆଲୋଚନା କରିବେ. ଦ୍ୱିପାକ୍ଷିକ ସହଯୋଗ ତଥା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର ସମ୍ଭାବନା ରହିଛି. ଶ୍ରୀ ମୋଦି ସେସେଲ୍ସରେ ଜାତୀୟ ସଂସଦକୁ ଆଜି ସମ୍ବୋଧନ କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି. ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ସେ ଭାବ ବିନିମୟ କରିବେ. ସେସେଲ୍ସର ରୋଚେ କଇମାଲ୍ଠାରେ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବେ. ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ଏବଂ ଦୁଇଟି ଭାରତୀୟ ନୌସେନା ଜାହାଜ ଏହି ସମାରୋହରେ ଅଂଶଗ୍ରହଣ କରିବେ. ସେସେଲ୍ସର ଐତିହାସିକ ଏହି 50ତମ ସ୍ୱାଧୀନତା ଦିବସ ସମାରୋହରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ. ସେଠାକାର ଜାତୀୟ ଦିବସ ସମାରୋହରେ ଅତିଥି ଭାବେ ଯୋଗଦେବାରେ ଶ୍ରୀ ମୋଦି ହେବେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ. ସେସେଲ୍ସକୁ ଶ୍ରୀ ମୋଦିଙ୍କର ଏହି ତିନିଦିନିଆ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି. ଗୁଜରାଟକୁ ତିନିଦିନିଆ ଗସ୍ତରେ ଥିବା ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ପରିବାର ଯତ୍ନ ଟ୍ରାକର ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିବେ. ପରିବାର ପାଇଁ ସ୍ୱାସ୍ଥ୍ୟସେବା କ୍ଷେତ୍ର ଚିହ୍ନଟ ଏବଂ ସୁଗମ ଚିକିତ୍ସାକୁ ଅଧିକ ବ୍ୟବସ୍ଥିତ କରିବା ଏହି ନୂତନ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ. ଅହମ୍ମଦାବାଦଠାରେ ଶ୍ରୀ ଶାହା ଆଜି ପୂର୍ବାହ୍ନରେ ଦଳୀୟ ସ୍ୱତନ୍ତ୍ର ଚିନ୍ତନ ଶିବିରରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି. ତୃଣମୂଳ ସ୍ତରରେ ଦଳୀୟ ରଣନୀତି ପ୍ରସ୍ତୁତି ନେଇ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ଏବଂ ଆଲୋଚନା କରିବାର ସମ୍ଭାବନା ରହିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏକ ଘରୋଇ ଗଣମାଧ୍ୟମ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି ପ୍ରତ୍ୟେକ ନାଗରିକଙ୍କ ପାଖରେ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ ଲକ୍ଷ୍ୟ ନେଇ ସାର୍ବଜନୀନ ସ୍ୱାସ୍ଥ୍ୟବୀମା କ୍ଷେତ୍ରକୁ ବ୍ୟାପକ କରାଯାଉଛି। ଆୟୁଷ୍ମାନ ଭାରତ ଜନଆରୋଗ୍ୟ ଯୋଜନା ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ପ୍ରାୟ 62 କୋଟି ଲୋକ ଏହାର ସୁଫଳ ପାଉଛନ୍ତି। ଏହି ପଦକ୍ଷେପ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିବା ସହଜ ଏବଂ ଗୁଣବତ୍ତା ସମ୍ପନ୍ନ ସେବା ପ୍ରଦାନ କରିପାରୁଛି। ଦେଶରେ ଏବେ ପ୍ରାୟ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଛି। ତୃଣମୂଳ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ଏହା ସଶକ୍ତ କରୁଛି ବୋଲି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି। ତେବେ ମଧୁମେହ, ରକ୍ତଚାପ ଏବଂ କେତେକ କର୍କଟ ରୋଗର ବର୍ଦ୍ଧିତ ସଂଖ୍ୟା ଜନସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ଚିନ୍ତାର ପ୍ରସଙ୍ଗ ପାଲଟିଛି। ସେ କହିଛନ୍ତି ସମୟୋଚିତ ପରୀକ୍ଷଣ ଏ କ୍ଷେତ୍ରରେ ଆର୍ଥିକ ଚାପ ହ୍ରାସ କରିବାରେ ସହାୟକ ହୋଇପାରିଛି। ଆକାଶବାଣୀର ପ୍ରକୃତି କେ ବାଦ୍ ଆକାଶବାଣୀ କେ ସାଥ୍ ଧାରାବାହିକ କାର୍ଯ୍ୟକ୍ରମରେ ଆଜି ଛତିଶଗଡ଼ର କୋଡେନ୍ସ କାଫେ ଉପରେ ଆଲୋଚନା ପ୍ରସାରଣ କରାଯିବ। ଅମ୍ବିକାପୁରୀ ମହାନଗର ନିଗମ ଦ୍ୱାରା ପରିଚାଳିତ ଏହି କାଫେ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଖାଦ୍ୟ ପ୍ରଦାନ କରୁଛି। କାର୍ଯ୍ୟକ୍ରମରେ କାଫେର କାର୍ଯ୍ୟକାରୀ ମୁଖ୍ୟ ରିତେଶ ସୈନୀଙ୍କ ସହ ଆଲୋଚନା କରାଯିବ। 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ଏହି କାର୍ଯ୍ୟକ୍ରମ ସକାଳ 9:10ରେ ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଘରୋଇ ଟୁର୍ ଅପରେଟରଙ୍କ ଦ୍ୱାରା କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ପରାମର୍ଶବଳୀ ଜାରି କରିଛି। ଯାତ୍ରା ପାଇଁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ସାଙ୍ଗରେ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଦସ୍ତାବିଜ୍ ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଭାରତରୁ ଯାତ୍ରା ଆରମ୍ଭ ନ କରିବାକୁ କୁହାଯାଇଛି, ଅନ୍ୟଥା ଯାତ୍ରାପଥରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏପରିକି ଘରୋଇ ଟୁର୍ ଅପରେଟରଙ୍କ ପଞ୍ଜୀକରଣ ଏବଂ କୈଳାସ ମାନସରୋବର ଯାତ୍ରା ପାଇଁ ସେମାନେ ଅଧିକୃତ କି ନୁହଁ ତାହାର ମଧ୍ୟ ଯାଞ୍ଚ କରିବା ପାଇଁ ମନ୍ତ୍ରଣାଳୟ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛି। କୈଳାସ ମାନସରୋବର ଯାତ୍ରା କରୁଥିବା ପ୍ରାୟ 52 ଜଣ ଭାରତୀୟ ନାଗରିକ ଏବେ ଆବଶ୍ୟକ ନଥିପତ୍ର ଅଭାବରୁ ନେପାଳର କାଠମାଣ୍ଡୁଠାରେ ଅଟକି ରହିଛନ୍ତି। ସୁରକ୍ଷିତ ପରବର୍ତ୍ତୀ ଯାତ୍ରା ପାଇଁ ସେମାନେ ଜରୁରୀ ସହାୟତା ଆବଶ୍ୟକ କରୁଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ସୂଚନାଯୋଗ୍ୟ, ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାର ପ୍ରଥମ ତୀର୍ଥଯାତ୍ରୀ ଦଳ ଗତ 20 ତାରିଖରେ ନଥୁଲା ପଥ ଦେଇ ଭାରତ ଚୀନ୍ ସୀମା ଅତିକ୍ରମ କରି ଚୀନ୍ରେ ପ୍ରବେଶ କରିଛନ୍ତି। ବେଞ୍ଜୁଆଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି ପାଇଛି। ଦକ୍ଷିଣ ଆମେରିକୀୟ ଏହି ଦେଶରେ ଗତ ବୁଧବାର ଦିନ ଲଗାତାର 2ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.2 ଏବଂ 7.5 ରହିଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ 68,900ରୁ ଅଧିକ ଲୋକ ନିଖୋଜ ଥିବା ସେମାନଙ୍କର ନିକଟ ସମ୍ପର୍କୀୟ ରିପୋର୍ଟ କରିଛନ୍ତି। ଲା ଗୁୟାଇରା ପ୍ରଦେଶ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବେଞ୍ଜୁଆଲା ଫାଉଣ୍ଡେସନ ଫର ସିସ୍ମୋଲୋଜିକାଲ ରିସର୍ଚ୍ଚ ପ୍ରତିଷ୍ଠାନ ଦେଇଥିବା ରିପୋର୍ଟ ଅନୁଯାୟୀ ଦେଶର କେନ୍ଦ୍ରୀୟ ଅଞ୍ଚଳରେ ପୁଣି 1.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ବିଜ୍ଞାନ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ଲା ଗୁଆଇରାଠାରୁ 35 କିଲୋମିଟର ପଶ୍ଚିମରେ ରହିଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଇରାନ୍ର ବିଭିନ୍ନ ଅଞ୍ଚଳରେ ଆକ୍ରମଣ କରାଯାଇଥିବା ନେଇ ଆମେରିକା ସେନା ସ୍ୱଷ୍ଟ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ଗତ ଶୁକ୍ରବାର ଦିନ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣର ଜବାବରେ ଆମେରିକା ଆକାଶମାର୍ଗରୁ ଇରାନ୍ର ସାମରିକ ଭିଭିଭୂମି, ଯୋଗାଯୋଗ ବ୍ୟବସ୍ଥା, ବାୟୁ ପ୍ରତିରକ୍ଷା ସ୍ଥଳ ଏବଂ ଡ୍ରୋନ୍ ସଂରକ୍ଷଣ କ୍ଷେତ୍ର ଆଦିକୁ ଲକ୍ଷ୍ୟ କରି ଆକ୍ରମଣ କରିଛି। କେନ୍ଦ୍ରୀୟ କମାଣ୍ଡ କହିଛି, ଇରାନୀ ସେନା ଡ୍ରୋନ୍ ମାଧ୍ୟମରେ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା। ଏହି ଜାହାଜରେ 2 ନିୟୁତ ବ୍ୟାରେଲ୍ରୁ ଅଧିକ ଅଶୋଧିତ ତୈଳ ପରିବହନ କରାଯାଉଥିଲା। ଆମେରିକା ସହ ଯୁଦ୍ଧବିରତି ଚୁକ୍ତିକୁ ପାଳନ କରିବା ପାଇଁ ଇରାନ୍ ପାଖରେ ସୁଯୋଗ ରହିଥିବାବେଳେ ଏହାକୁ ଅମାନ୍ୟ କଲେ ଇରାନ୍ ଏଭଳି ଆକ୍ରମଣ କରିଥିବା ଆମେରିକା ସେନା କହିଛି। ଅନ୍ୟପକ୍ଷରେ ହର୍ମୁଜ୍ ପ୍ରଣାଳୀର ଉତ୍ତର ଭାଗରେ ଏକ ସ୍ଥାନରେ ବିସ୍ଫୋରଣ ଘଟିଥିବା ନେଇ ଇରାନ୍ର ସରକାରୀ ଟେଲିଭିଜନ ସଂସ୍ଥା ସୂଚନା ପ୍ରଦାନ କରିଛି। ଉତ୍ତରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣ ମହିଳାଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି। କୁଶିନଗର ଜିଲ୍ଲା ଅନ୍ତର୍ଗତ ଅହିରୁଳି ବଜାର ଥାନା ଅଞ୍ଚଳରେ ହଟ୍ପ୍ରିପ୍ରାଇଚ୍ ରାସ୍ତାରେ ଏକ କାର୍ ଏବଂ ମୋଟରସାଇକେଲ୍ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ ଘଟଣାସ୍ଥଳରେ ମୋଟରସାଇକେଲ୍ରେ 3 ଜଣ ଯାକ ଆରୋହୀଙ୍କର ମୃତ୍ୟୁ ହୋଇଛି। ଅଭିଯୁକ୍ତ କାର୍ ଚାଳକକୁ ଅଟକ ରଖାଯାଇଥିବା ପୁଲିସ୍ କହିଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତର କିଦାମ୍ବି ଶ୍ରୀକାନ୍ତ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଏକକ ବର୍ଗ ମ୍ୟାଚ୍ରେ ଶ୍ରୀକାନ୍ତ ଜାପାନ ପ୍ରତିପକ୍ଷ ୟୁଦାଇ ଓକିମୋଟୋଙ୍କୁ 22-10, 15-21 ଏବଂ 21-19 ସେଟ୍ରେ ପରାସ୍ତ କରିଛନ୍ତି। ଭାରତର ରୌନକ ଚୌହାନ ଆଜି ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଚାଇନିଜ୍ ତାଇପେଇର ସୁ ଲି ୟାଙ୍ଗ୍ଙ୍କୁ ଭେଟିବେ। ଅନ୍ୟପକ୍ଷରେ ମହିଳା ଏକକ ବର୍ଗରେ ଭାରତର ଦେବିକା ସିହାଗ ସେମିଫାଇନାଲ୍ ପର୍ଯ୍ୟାୟରେ ଡେନ୍ମାର୍କର ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାଜିତ ହୋଇଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ଆମେରିକାର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାନାମାକୁ 2-0 ଗୋଲ୍ରେ ଇଂଲଣ୍ଡ ପରାସ୍ତ କରିଛି। ଗ୍ରୁପ୍ ପର୍ଯ୍ୟାୟରେ ଅନ୍ୟ ଏକ ମ୍ୟାଚ୍ରେ କ୍ରୋଏସିଆ ଘାନାକୁ 2-1 ଗୋଲ୍ରେ ପରାସ୍ତ କରିଛି। ଚେସ୍ ଖେଳରେ ଗୋଆର 14-ବର୍ଷୀୟ ଅନ୍ତର୍ଜାତୀୟ ମାଷ୍ଟର ଇଥାନ ଭାଜ ଭାରତର 96ତମ ଚେସ୍ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ବୋସ୍ନିଆ ହର୍ଜଗୋଭିନାରେ ଅନୁଷ୍ଠିତ ସାରାଜେଭୋ ଜିଏମ୍ଏ ମିକ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ତଥା ଅନ୍ତିମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ଶ୍ରୀ ଭାଜ ଏହି ସଫଳତା ପାଇଛନ୍ତି। ଇଥାନ ଅନୁରାମ ମହାମଲ ଏବଂ ଲିଓନ ମେଣ୍ଡନକାଙ୍କ ପରେ ଶ୍ରୀ ଭାଜ ଗୋଆର ତୃତୀୟ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସେସେଲ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। ଘରୋଇ ଟୁର୍ ଅପରେଟରଙ୍କ ମାଧ୍ୟମରେ କୈଳାସ ମାନସରୋବର ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶବଳୀ ଜାରି କଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭେଞ୍ଜୁଆଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 1430କୁ ବୃଦ୍ଧି ଏବଂ ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ପହଞ୍ଚିଲେ ଭାରତର କିଦାମ୍ବି ଶ୍ରୀକାନ୍ତ। ସମ୍ବାଦ ଶେଷ ହେଲା।